ଜାକବକେ ପରମେଶ୍ୱର ଆଶୀର୍ବାଦ କରନ୍, ଯେନ୍ ଚାହନ୍ ଢେର୍ ହବାକେ ନାଗଲିନ୍, ଘରେ ଜାକବ ରହିବାକେ ଭାଲ ପାତେ ଥାଲେ, ହେଲେ ଐସକ ଶିକାର କରବାକେ ଭାଲ ପାତେ ଥାଲେ, ରିବିକା ଜାକବକେ ଭାଲ ପାତେ ଥାଲେ, ହେଲେ ଇସାକ ଐସକେ ଭାଲ ପାତେ ଥାଲେ। ଏକଦିନ ଯୌତୁବା ଐସକ ଶିକାରନୁ ଘୁରି ଆସିଲେ ଓ ବହୁତ ଭୋକେ ଥାଲେ। ଐସକ ଜବାକେ କହିଲେ, ତୁରା ତୁରାକାର କରଥାବା ଦାନୁ ଆମ୍ହାକେ କିଛୁ ଖାବାର ଦି କରି ଦେହ, ପ୍ରତ୍ୟେକ ହୁତାଇ ଜାକବକେ କହିଲେ, ପ୍ରଥମେ ତୋର ଜ୍ୟେଷ୍ଠ ବେଟା ଅଧିକାର ଆମ୍ହାକେ ଦେଲେ ଦେ, ସୌକର୍ତ୍ତେ ଐଶ ଉହାର ଜ୍ୟେଷ୍ଠ ବେଟାର ଅଧିକାର ଜାକବକେ ଦିଥାଲେ। ତାପରେ ଉହାର ଜାକବ ଆହାର କିଛୁକ ଆହାର ଦେଲେ, ଐଶକେ ଇସାହାକ ଉହାର ଆଶୀର୍ବାଦ ଦେଲେ ମନେ କର, ହେଲେ ଓ ସେଟା କରବାର ଆଗୁଆ ଜାକବକେ ଐଶକେର କର୍ଣ୍ଣ କହି ଭିତ ଅଭିନୟ କରି ରିବିକା ଆର୍ ଜାକବ ଉହାକେ ଗାଳି ଦେଲି। ଇସାକ ବୁଢ଼ା ହୋଇଗଲା ଆର୍ ଓ ଦେଖି ପାର୍ତେ ନାଗଥାଲେ ନାହିଁ, ହେଲେ ଜାକବ ଛେଳିର ଚାମଡ଼ା ଟଟାଏ ଆର୍ ହାତେ ଗଡ଼ି ଯାଏ ଆର୍ ଐଶକେର ପାସ୍କେ ପାର୍ଥାଲେ। ଇସାହାକ ପାସ୍କେ ଜାକବ ଆସି କହିଲେ ଆର୍ କହିଲେ, ଆମ୍ହେ ଐଶକ ହୋଇଛି, ଆମ୍ହେ ଆସିଛି ସେଟା ଧରି ତୁରା ଆମ୍ହାକେ ଆଶୀର୍ବାଦ କର। ଇସାକ ଯେତେବା ପୋଷାକେର ବାସ୍ନା ଆର୍ ଛେଳିର ଛାଲ ଅନୁଭବ କଲେ, ସେ ଐଶ ଭାବିଲେ ଏବଂ ଉହାର ଆଶୀର୍ବାଦ କଲେ। ଐଶବ ଜବାକେ ଘୃଣା କରତେ କଲେ, ଯେହେତୁ ଜାକବ ଉହାର ଜ୍ୟେଷ୍ଠ ଅଧିକାର ଆର୍ ଉହାର ଆଶୀର୍ବାଦ ଛଲିହାଣ କରିଥାଲେ, ତେଣୁ ଉହାର ବାୟର ପରମା ପରେ ମରବା ପରେ ଜାକବକେ ଆମ୍ହାର ତରେ ଓ ଯୋଜନା କଲେ, ହେଲେ ରିବିକାର ଐଶ୍ୱରର ଯୋଜନା ଜାଣିପାରିଲେ, ତେଣୁ ଓ ଆର୍ ଇସାକେ ଜାକବକେ ଧୂର୍କେ ଉହାର ପରିବାର ହେନକେ ସଙ୍ଗେ ରହିବାକେ ପଠାଇ ଦେଲେ। ଜାକବ ରିବିକାର ପରିବାର ହେନକାର ସଙ୍ଗେ ବହୁତ ବଛର ଧରି ରହିଲେ, ସବୁ ସମୟ ଓ ବେହା ହେଲେ ଆର୍ ଉହାର ବାରଟା ବେଟା ଗୋଟାକେ ଝି ଥାଲେ, ପରମେଶ୍ୱର ଉହାକେ ଢେର କଲେ। ଉହାର ଘର କିଣାନ ଠେନୁ 20 ବଛର ରହିବା ପରେ ଜାକବ ଉହାର ପରିବାର ସଙ୍ଗେ ଉହାର ଚେଲା ହେନକେ ଆର୍ ଉହାର ପଶୁ ଗଠେର ସଙ୍ଗେ ସେଠାକେ ଘୁରଲେ। ଜାକବ ବହୁତ ଡରାତେ ଥାଲେ, ଯେହେତୁ ଓ ଚିନ୍ତା କରତେ ଥାଲେ ଯେ ଏଖଣୁ ତଡ଼ି ଐଶ ଉହାକେ ମରାବାକେ ଇଚ୍ଛା କରଣ୍ଠେ, ତେଣୁ ଓ ଅନେକ ପଶୁ ଗଟକେ ଐଶକେ ପୁରସ୍କାର କଲେ। ଯେଉଁ ଚେଲାହେନ ପଶୁକେ ଆଣତେ ଥାଲିନ୍, ଐଶକେ କହିଲେ, ତୁରାକାର ଚାକର ଜାକବ ତୁରାକେ ଓ ପଶୁକେ ଦିଛନ୍, ଆର୍ ଶୀଘ୍ର ସେଠାକେ ଆସେଠେ। হলে ঐশোক জাকবকে ক্ষমা করে দিতালে আর উহা নিজে নিজের খুশি খুশিয়ে দেখাবাকে চাইতে থালেন। তারপরে জাকব কিনানকে সুস্থিয়ে বসবাস করতে থালে। তারপরে ইসাকের মোলেক আর ইসাক ঐশ্বর আর জাকব উহাকে চির বইলহীন পরমেশ্বর যৌ নিয়মের কিরাগাকে আব্রাহামকে করতালে এখনো ইসাকের ঠেনু জাকবকে দিয়া গেলা। বাইবলের একটা কাহিনি আদি বউ 25, 27, 33, 20।